ଓମ୍ ଶାନ୍ତି। ଆଜି 31 ମାର୍ଚ୍ଚ 2025 ବକ୍ତା ଦାଙ୍କର ମଧୁର ସାକାର ମହାବାକ୍ୟ। ବାବାଜୀ ସାରେ କହୁଛନ୍ତି, ମିଠେ ବଚେ, ତୁମେ ଏବେ ପୁରୁଣା ଦୁନିଆର ଫାଟକରୁ ବାହାରି ଶାନ୍ତିଧାମ ଏବଂ ସୁଖଧାମକୁ ଯାଉଛ। ବାବା ହିଁ ତୁମମାନଙ୍କୁ ମୁକ୍ତି ଜୀବନ ମୁକ୍ତିର ରାସ୍ତା ଦେଖାଉଛନ୍ତି। ଆଜିର ପ୍ରଶ୍ନ, ବର୍ତ୍ତମାନ ସମୟରେ ସବୁଠାରୁ ଭଲ କର୍ମ କ'ଣ? ତ ବାବା ଉତ୍ତରରେ କହୁଛନ୍ତି, ସବୁଠାରୁ ଭଲ କର୍ମ ହେଲା ମନ ବଚନ କର୍ମରେ ଅନ୍ଧମାନଙ୍କର ସାହାରା ହେବା। ତୁମ ସନ୍ତାନମାନଙ୍କର ସର୍ବଦା ବିଚାର ସାଗର ମନ୍ଥନ କରିବା ଦରକାର ଯେ ଏପରି କେଉଁ ଶବ୍ଦ ଲେଖିବାକୁ ହେବ ଯାହାଦ୍ୱାରା ମନୁଷ୍ୟମାନଙ୍କୁ ଘରର ଅର୍ଥାତ୍ ମୁକ୍ତିଧାମର ଏବଂ ଜୀବନ ମୁକ୍ତିଧାମ ଅର୍ଥାତ୍ ସ୍ୱର୍ଗ ଦୁନିଆର ରାସ୍ତା ମିଳିଯିବ ଏବଂ ସେମାନେ ସହଜରେ ବୁଝିପାରିବେ ଯେ ଏଠାରେ ଶାନ୍ତି ଏବଂ ସୁଖର ଦୁନିଆକୁ ଯିବାର ରାସ୍ତା ଦେଖାଇ ଦିଆଯାଉଛି। ଓମ୍ ଶାନ୍ତି। ଯାଦୁକରର ବତୀ ବିଷୟରେ ଶୁଣିଛ? ଆଲାଉଦ୍ଦିନର ବତୀର ମଧ୍ୟ ଗାୟନ କରାଯାଏ। ଆଲାଉଦ୍ଦିନର ବତୀ ବା ଯାଦୁଗରର ବତୀ କ'ଣ କ'ଣ ଦେଖାଇଥାଏ? ବୈକୁଣ୍ଠ, ସ୍ୱର୍ଗ, ସୁଖଧାମ। ବତୀକୁ ପ୍ରକାଶ କୁହାଯାଏ। ବର୍ତ୍ତମାନ ତ ଅନ୍ଧକାର ଅଛି ନା? ଏବେ ପିଲାମାନେ ଯେଉଁ ପ୍ରକାଶ ଦେଖାଇବା ପାଇଁ ପ୍ରଦର୍ଶନୀ, ମେଳା ଇତ୍ୟାଦି କରୁଛନ୍ତି, ଏତେ ଖର୍ଚ୍ଚ କରୁଛନ୍ତି, ପରିଶ୍ରମ କରୁଛନ୍ତି, ପଚାରନ୍ତି, ବାବା ଏହାର ନାମ କ'ଣ ରଖିବା? ଏଠାରେ ବମ୍ବେକୁ ଭାରତର ଦ୍ୱାର ଅର୍ଥାତ୍ ଗେଟ୍ୱେ ଅଫ୍ ଇଣ୍ଡିଆ କୁହାଯାଏ। ଷ୍ଟିମର ପ୍ରଥମେ ବମ୍ବେକୁ ହିଁ ଆସିଥାଏ। ଦିଲ୍ଲୀରେ ମଧ୍ୟ ଇଣ୍ଡିଆ ଗେଟ୍ ଅଛି। ଏବେ ଆମର ଏହା ହେଉଛି ମୁକ୍ତି ଜୀବନ ମୁକ୍ତିର ଗେଟ୍ ଅର୍ଥାତ୍ ଦ୍ୱାର। ଦୁଇଟି ଗେଟ୍ ରହିଛି ନା? ସର୍ବଦା ଦୁଇଟି ଗେଟ୍ ଥାଏ, ପ୍ରବେଶ ଓ ପ୍ରସ୍ଥାନ। ଗୋଟିଏ ଗେଟ୍ରେ ଆସିବା, ଅନ୍ୟଟିରେ ଯିବା। ଏହା ମଧ୍ୟ ଏହିପରି ଆମେ ନୂଆ ଦୁନିଆକୁ ଆସୁଛୁ, ପୁଣି ପୁରୁଣା ଦୁନିଆରୁ ବାହାରି ନିଜ ଘରକୁ ଚାଲିଯାଉଛୁ, କିନ୍ତୁ ନିଜେ ନିଜେ ଫେରିପାରିବା ନାହିଁ। କାହିଁକି ନା ଘରକୁ ଭୁଲି ଯାଇଛୁ, ତେଣୁ ଗାଇଡ୍ ଦରକାର। ଗାଇଡ୍ ରୂପରେ ବାବା ମଧ୍ୟ ଆମକୁ ମିଳିଛନ୍ତି, ଯିଏ ରାସ୍ତା ବତାଉଛନ୍ତି। ସନ୍ତାନମାନେ ଜାଣିଛନ୍ତି ବାପା ଆମମାନଙ୍କୁ ମୁକ୍ତି ଜୀବନ ମୁକ୍ତି, ଶାନ୍ତି ଏବଂ ସୁଖର ରାସ୍ତା ବତାଉଛନ୍ତି। ଏହା ହେଉଛି ଶାନ୍ତିଧାମ ଓ ସୁଖଧାମକୁ ଯିବାର ରାସ୍ତା। ଏହା ଲେଖିବାକୁ ହେବ, ବିଚାର ସାଗର ମନ୍ଥନ କରିବାକୁ ପଡ଼ିଥାଏ ନା? ବହୁତ ବିଚାର ଚାଲେ ମୁକ୍ତି ଜୀବନ ମୁକ୍ତି କାହାକୁ କୁହାଯାଏ ତାହା ମଧ୍ୟ କାହାକୁ ଜଣା ନାହିଁ। ଶାନ୍ତି ଏବଂ ସୁଖ ତ ସମସ୍ତେ ଚାହୁଁଛନ୍ତି, ଶାନ୍ତି ବି ରହୁ ଏବଂ ଧନ ଦୌଲତ ମଧ୍ୟ ଥାଉ, ତାହା ତ ସତ୍ୟ ଯୁଗରେ ହିଁ ଥାଏ। ତେବେ ନାଁ ଲେଖିଦିଅ, ଶାନ୍ତିଧାମ ଓ ସୁଖଧାମକୁ ରାସ୍ତା ଅଥବା ପବିତ୍ରତା, ଶାନ୍ତି ଓ ସମୃଦ୍ଧିର ରାସ୍ତା। ଏହା ହେଉଛି ଠିକ୍ ଶବ୍ଦ। ଏଇଠି ତ ତିନୋଟି ଯାକ ନାହିଁ, ତେଣୁ ଏହି ବିଷୟରେ ପୁଣି ବୁଝାଇବାକୁ ହେବ। ଏହା ସବୁ ନୂଆର ଦୁନିଆରେ ଥିଲା, ନୂଆ ଦୁନିଆର ସ୍ଥାପନକର୍ତ୍ତା ହେଉଛନ୍ତି ପତିତ ପାବନ, ଗଡ୍ ଫାଦର। ତେବେ ନିଶ୍ଚୟ ଆମକୁ ଏହି ପୁରୁଣା ଦୁନିଆକୁ ଛାଡ଼ି ଘରକୁ ଯିବାକୁ ହେବ। ତେବେ ଏହା ପବିତ୍ରତା, ଶାନ୍ତି, ସମୃଦ୍ଧିର ଦ୍ୱାର ହେଲା ନା? ବାବାଙ୍କୁ ଏହି ନାମ ଭଲ ଲାଗୁଛି। ବାସ୍ତବରେ ଏବେ ତାହାର ଆରମ୍ଭ ତ ଶିବ ବାବା କରୁଛନ୍ତି, କିନ୍ତୁ ଆମ ବ୍ରାହ୍ମଣମାନଙ୍କ ଦ୍ୱାରା କରାଯାଉଛି, ଆମ ବ୍ରାହ୍ମଣମାନଙ୍କ ଦ୍ୱାରା କରାଉଛନ୍ତି। ଦୁନିଆରେ ଉଦ୍ଘାଟନ ଉତ୍ସବ ତ ବହୁତ ହେଉଛି ନା? କେହି ହସ୍ପିଟାଲର ଉଦ୍ଘାଟନ କରୁଛନ୍ତି ତ କେହି ୟୁନିଭର୍ସିଟିର କରୁଛନ୍ତି। ନୂଆ ଦୁନିଆର ଏହି ଉଦ୍ଘାଟନ ଥରେ ମାତ୍ର ହିଁ ହୁଏ ଏବଂ ଏହି ସମୟରେ ହିଁ ହୁଏ। ତେବେ ସେଥିପାଇଁ ବିଚାର କରାଯାଉଛି, ପିଲାମାନେ ଲେଖିଛନ୍ତି ବ୍ରହ୍ମା ବାବା ଆସି ଉଦ୍ଘାଟନ କରନ୍ତୁ, ବାପଦାଦା ଭଗ ବାପଦାଦା ଉଭୟଙ୍କୁ ଡାକିବା। ଶିବ ବାବା ବ୍ରହ୍ମା ବାବାଙ୍କୁ କହୁଛନ୍ତି, ତୁମେ ବାହାରକୁ କେଉଁଠିକୁ ମଧ୍ୟ ଯାଇପାରିବ ନାହିଁ। ବ୍ରହ୍ମା ବାବା ମଧ୍ୟ କହୁଛନ୍ତି ଉଦ୍ଘାଟନ କରିବା ପାଇଁ ଯିବାକୁ ବିବେକ କହୁନାହିଁ, ନିୟମ ନାହିଁ, ଏହା ତ କେହି ବି ଉଦ୍ଘାଟନ କରିପାରିବେ। ଖବରକାଗଜରେ ମଧ୍ୟ ବାହାରିବ ପ୍ରଜାପିତା ବ୍ରହ୍ମା କୁମାର କୁମାରୀମାନେ କରିଛନ୍ତି, ଏହି ନାଁ ମଧ୍ୟ ବହୁତ ବଢିଆ ଅଟେ ନା। ପ୍ରଜାପିତା ତ ସମସ୍ତଙ୍କର ପିତା ହୋଇଗଲେ, ସିଏ କଣ କିଛି କମ ଅଟନ୍ତି। ଆଉ ପୁଣି ବାବା ନିଜେ ଉତ୍ସବ କରାଉଛନ୍ତି, କରି କରାଇଲା ଭଲା ଅଟନ୍ତି ନା। ବୁଦ୍ଧିରେ ରହିବା ଉଚିତ ଯେ ଆମେ ସ୍ୱର୍ଗର ସ୍ଥାପନା କରୁଛୁ, ତେବେ ବହୁତ ପୁରୁଷାର୍ଥ କରି ଶ୍ରୀମତରେ ଚାଲିବା ଉଚିତ। ବର୍ତ୍ତମାନ ସମୟରେ ମନ ବଚନ କର୍ମରେ ସବୁଠାରୁ ଗୋଟିଏ ଭଲ କର୍ମ ହେଉଛି ଅନ୍ଧମାନଙ୍କର ସହାରା ହେବା। ଗାୟନ ମଧ୍ୟ କରନ୍ତି, ହେ ପ୍ରଭୁ ଅନ୍ଧର ଲଉଡ଼ି, ଏ ଦୁନିଆରେ ସମସ୍ତେ ଅନ୍ଧ ହିଁ ଅନ୍ଧ ଅଟନ୍ତି, ତେଣୁ ବାବା ଆସି ସାହାରା ହେଉଛନ୍ତି, ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହାଦ୍ୱାରା ତୁମେ ପୁରୁଷାର୍ଥର କ୍ରମାନୁସାରେ ସ୍ୱର୍ଗକୁ ଯାଉଛ। କ୍ରମାନୁସାରେ ତ ଅଛ ନା, ଏହା ହେଉଛି ବହୁତ ବଡ଼ ହସ୍ପିଟାଲ ଏବଂ ୟୁନିଭର୍ସିଟି। ବୁଝାଯାଉଛି ଆତ୍ମାମାନଙ୍କର ପିତା ପରମପିତା ପରମାତ୍ମା ପତି ତପାବନ ଅଟନ୍ତି, ତୁମେ ସେହି ପିତାଙ୍କୁ ମନେ ପକାଅ, ତେବେ ସ୍ୱର୍ଗକୁ ଚାଲିଯିବ। ଏହା ହେଉଛି ନର୍କ, ଏଠାକୁ ସ୍ୱର୍ଗ କୁହାଯିବ ନାହିଁ। ସ୍ୱର୍ଗରେ ଗୋଟିଏ ହିଁ ଧର୍ମ ଥାଏ, ଭାରତ ସ୍ୱର୍ଗ ଥିଲା, ଅନ୍ୟ କୌଣସି ଧର୍ମ ନଥିଲା, କେବଳ ଏହି କଥା ମନେ ପକାଅ। ଏହା ମଧ୍ୟ ମନୁଆନା ଭବ ଅଟେ, ଆମେ ସ୍ୱର୍ଗରେ ସାରା ବିଶ୍ୱର ମାଲିକ ଥିଲୁ, ଏତିକି ବି ମନେ ପଡ଼ୁନାହିଁ। ହଁ, ବୁଦ୍ଧିରେ ଅଛି, ଆମକୁ ପିତା ମିଳିଛନ୍ତି, ତେଣୁ ସେହି ଖୁସି ରହିବା ଦରକାର, କିନ୍ତୁ ମାୟା ବି କମ୍ ନୁହେଁ। ଏପରି ବାପାଙ୍କର ହୋଇ ମଧ୍ୟ ଏତେ ଖୁସିରେ ରହୁନାହାନ୍ତି, ଅଣନିଶ୍ୱାସୀ ହୋଇଯାଉଛନ୍ତି। ମାୟା ବାରମ୍ବାର ବହୁତ ଅଣନିଶ୍ୱାସୀ କରାଉଛି, ଶିବ ବାବାଙ୍କର ସ୍ମୃତି ଭୁଲାଇ ଦେଉଛି। ନିଜେ ମଧ୍ୟ କହୁଛନ୍ତି ବାବାଙ୍କର ୟାଦ ସ୍ଥାୟୀ ରହୁନାହିଁ, ବାବା ଜ୍ଞାନ ସାଗରରେ ବୁଡ଼ାଉଛନ୍ତି, ପୁଣି ମାୟା ବିଶ୍ୱସାଗରରେ ବୁଡ଼ାଇ ଅଣନିଶ୍ୱାସୀ କରିଦେଉଛି। ବଡ଼ ଖୁସିରେ ଅଣନିଶ୍ୱାସୀ ହେବାରେ ଲାଗି ପଡୁଛନ୍ତି। ବାବା କହୁଛନ୍ତି ଶିବ ବାବାଙ୍କୁ ମନେ ପକାଉ, ମାୟା ପୁଣି ଭୁଲାଇ ଦେଉଛି, ବାବାଙ୍କୁ ମନେ ହିଁ ପକାଉ ନାହାନ୍ତି। ବାବାଙ୍କୁ ଜାଣନ୍ତି ହିଁ ନାହିଁ, ଦୁଃଖହର୍ତ୍ତା ସୁଖକର୍ତ୍ତା ତ ଏକ ପରମ ପିତା ପରମାତ୍ମା ଅଟନ୍ତି ନା, ସିଏ ହିଁ ହେଉଛନ୍ତି ଦୁଃଖ ହରଣ କରିବା ବାଲା। ସେମାନେ ପୁଣି ଗଙ୍ଗାରେ ଯାଇ ବୁଡ଼ ପକାଉଛନ୍ତି, ଭାବୁଛନ୍ତି ଯେ ଗଙ୍ଗା ହେଉଛନ୍ତି ପତିତ ପାବନୀ। ସତୀଯୁଗରେ ଗଙ୍ଗାକୁ ଦୁଃଖ ହରିଣୀ ପାପନାଶିନୀ କୁହାଯିବ ନାହିଁ, ସାଧୁସନ୍ଥ ଆଦି ସବୁ ଯାଇ ନଦୀ କୂଳରେ ରହନ୍ତି, ସାଗର କୂଳରେ କାହିଁକି ରୁହନ୍ତି ନାହିଁ। ଏବେ ତୁମେ ପିଲାମାନେ ସାଗର କୂଳରେ ବସିଛ, ତ ବାବା କହୁଛନ୍ତି ଅଧିକରୁ ଅଧିକ ପିଲାମାନେ ସାଗରଙ୍କ ପାଖକୁ ଆସୁଛନ୍ତି, ପୁଣି ଜାଣୁଛନ୍ତି କି ସାଗରରୁ ବାହାରିଥିବା ଛୋଟ ବଡ଼ ନଦୀମାନେ ମଧ୍ୟ ଅଛନ୍ତି, ବ୍ରହ୍ମପୁତ୍ର, ସିନ୍ଧୁ, ସରସ୍ୱତୀ, ଏହିସବୁ ନାମ ମଧ୍ୟ ରଖିଛନ୍ତି। ବାବା ବୁଝାଉଛନ୍ତି ପିଲାମାନେ ତୁମକୁ ମନ ବଚନ କର୍ମ ଉପରେ ବହୁତ ବହୁତ ଧ୍ୟାନ ଦେବାର ଅଛି, କେବେ ବି ତୁମକୁ କ୍ରୋଧ ଆସିବା ଉଚିତ ନୁହେଁ। ପ୍ରଥମେ କ୍ରୋଧ ମନରେ ଆସିଥାଏ, ପୁଣି ବଚନ ଏବଂ କର୍ମରେ ଆସିଯାଏ। କ୍ରୋଧ ଆସିବାର ଏହି ତିନୋଟି ଦ୍ୱାର ରହିଛି, ତେଣୁ ବାବା ବୁଝାଉଛନ୍ତି ମିଠା ସନ୍ତାନମାନେ ବଚନ ଅଧିକ କୁହ ନାହିଁ, ଶାନ୍ତିରେ ରୁହ, ବଚନରେ ଆସିଲେ କର୍ମରେ ଆସିଯିବ। କ୍ରୋଧ ପ୍ରଥମେ ମନରେ ଆସିଥାଏ, ପୁଣି ବଚନ ଓ କର୍ମରେ ଆସେ। ତିନୋଟି ଦ୍ୱାର ମାଧ୍ୟମରେ କ୍ରୋଧ ପ୍ରକାଶିତ ହୁଏ, ପ୍ରଥମେ ମନରେ ଆସିବ। ଦୁନିଆର ଆତ୍ମାମାନେ ତ ଜଣେ ଅନ୍ୟ ଜଣଙ୍କୁ ଦୁଃଖ ଦେବାରେ ଲାଗିଛନ୍ତି, ଲଢ଼େଇ ଝଗଡ଼ା କହୁଛନ୍ତି, ତୁମକୁ ତ କାହାକୁ ବି ଦୁଃଖ ଦେବାର ନାହିଁ, ସଂକଳ୍ପରେ ମଧ୍ୟ ଆସିବା ଅନୁଚିତ, ନୀରବ ରହିବା ବହୁତ ଭଲ। ତେବେ ବାବା ଆସି ସ୍ୱର୍ଗର ଅଥବା ସୁଖ ଶାନ୍ତିର ରାସ୍ତା ଦେଖାଉଛନ୍ତି, ସନ୍ତାନମାନଙ୍କୁ ଜଣାଉଛନ୍ତି, ପିଲାମାନଙ୍କୁ କହୁଛନ୍ତି ତୁମେ ମଧ୍ୟ ଅନ୍ୟମାନଙ୍କୁ ଜଣାଉ, ସ୍ୱର୍ଗରେ ହିଁ ପବିତ୍ରତା ଶାନ୍ତି ସମୃଦ୍ଧି ଥାଏ, ସେଠାକୁ କିପରି ଯାଆନ୍ତି ତାହା ବୁଝିବାର ଅଛି। ଏହି ମହାଭାରତ ଲଢ଼େଇ ଦ୍ୱାରା ଗେଟ୍ ଖୋଲିଥାଏ, ବାବାଙ୍କର ବିଚାର ସାଗର ମନ୍ଥନ ତ ଚାଲିଥାଏ ନା, କଣ ନାମ ରଖାଯିବ? ଅମୃତ ବେଳାରେ ବିଚାର ସାଗର ମନ୍ଥନ କଲେ ସାରାଂଶ ବାହାରିଯିବ ଠିକ ରାୟ ବାହାରେ। ତେଣୁ ବାବା କୁହନ୍ତି, ସକାଳୁ ଉଠି ବାବାଙ୍କୁ ମନେ ପକାଅ ଏବଂ ବିଚାର ସାଗର ମନ୍ଥନ କର, କଣ ନାମ ରଖାଯିବ। ବିଚାର କରିବା ଦରକାର, କାହାର ମଧ୍ୟ ଶ୍ରେଷ୍ଠ ବିଚାର ଆସିଯାଇପାରେ। ଏବେ ତୁମେ ବୁଝୁଛ ଯେ ପତିତକୁ ପାବନ କରିବା ଅର୍ଥ ନରକବାସୀଙ୍କୁ ସ୍ୱର୍ଗବାସୀ କରିବା। ଦେବତାମାନେ ପବିତ୍ର ଅଟନ୍ତି, ସେଥିପାଇଁ ତାଙ୍କ ଆଗରେ ମୁଣ୍ଡ ନୁଆଉଛନ୍ତି। ଏବେ ତୁମେ କାହା ନିକଟରେ ମୁଣ୍ଡ ନୁଆଇବ ନାହିଁ, ନିୟମ ନାହିଁ, କିନ୍ତୁ ଯୁକ୍ତିରେ ଚାଲିବାକୁ ପଡ଼ିଥାଏ। ସାଧୁ ଲୋକମାନେ ନିଜକୁ ଉଚ୍ଚ ପବିତ୍ର ମଣନ୍ତି, ଅନ୍ୟମାନଙ୍କୁ ଅପବିତ୍ର ନୀଚ ମଣିଥାନ୍ତି। ଯଦି ବି ତୁମେ ଜାଣୁଛ ଆମେ ସବୁଠାରୁ ଭଲ, କିନ୍ତୁ ଯଦି ତୁମକୁ କେହି ହାତ ଯୋଡ଼ିଲେ ତେବେ ଅନୁରୂପ ବ୍ୟବହାର ଦେଖାଇବାକୁ ପଡ଼ିବ। ହରି ଓମ୍ ତତ୍ସତ୍ କହିଥାନ୍ତି, କହିବାକୁ ପଡ଼ିବ ଯୁକ୍ତିରେ। ଯୁକ୍ତିରେ ନ ଚାଲିଲେ ସେମାନେ ପାଖକୁ ଆସିବେ ନାହିଁ। ବଡ଼ କରାଇବା ଦରକାର। ଯେତେବେଳେ ମୃତ୍ୟୁ ମୁଣ୍ଡ ଉପରକୁ ଆସିଯାଏ ସେତେବେଳେ ସମସ୍ତେ ଭଗବାନଙ୍କର ନାମ ଧରନ୍ତି। ଆଜିକାଲି ଅଚାନକ ଭାବରେ ତ ବହୁତ କିଛି ହୋଇଚାଲିଛି। ଧୀରେ ଧୀରେ କନ୍ଦଳ ବ୍ୟାପିଯିବ, ନିଆଁ ବିଦେଶରୁ ଆରମ୍ଭ ହୋଇ ପୁଣି ଧୀରେ ଧୀରେ ସାରା ଦୁନିଆ ଜଳିଯିବ। ଶେଷରେ ତୁମେମାନେ ହିଁ ରହିବ। ତୁମର ଆତ୍ମା ପବିତ୍ର ହୋଇଯାଇଥାଏ, ପୁଣି ତୁମମାନଙ୍କୁ ହିଁ ମିଳିଥାଏ। ତୁମେ ହିଁ ରାଜସ୍ୱ କରିଥାଓ। ଆଲାଉଦ୍ଦିନର ବତୀ ମଧ୍ୟ ପ୍ରସିଦ୍ଧ ଅଟେ ନା, ନଟ ଘଷି ଦେଲେ ଅଚଳଚଳ ସମ୍ପତ୍ତି ମିଳିଯାଇଥାଏ। ଏହା ମଧ୍ୟ ସତ୍ୟ ଅଟେ। ତୁମେ ଜାଣୁ ଆଲାଉଦ୍ଦିନ ବାବା ଶୀଘ୍ର ଇସାରାରେ ସାକ୍ଷାତକାର କରାଉଛନ୍ତି। କେବଳ ତୁମେ ଶିବ ବାବାଙ୍କୁ ୟାଦ କର, ତେବେ ସବୁ ସାକ୍ଷାତକାର ହୋଇଯିବ। ନୌଧା ଭକ୍ତିରେ ମଧ୍ୟ ସାକ୍ଷାତକାର ହୋଇଥାଏ ନା, ଏଠାରେ ତୁମକୁ ଲକ୍ଷ୍ୟ ଉଦ୍ଦେଶ୍ୟରେ ସାକ୍ଷାତକାର ତ ହେଉଛି। ଏଠାରେ ତୁମକୁ ଲକ୍ଷ୍ୟ ଉଦ୍ଦେଶ୍ୟରେ ସାକ୍ଷାତକାର ତ ହେଉଛି। ତେଣୁ ତୁମେ ବାବାଙ୍କୁ ସ୍ୱର୍ଗକୁ ବହୁତ ମନେ ପକାଇବ, ବାରମ୍ବାର ଦେଖିଥିବ। ଯେଉଁମାନେ ବାବାଙ୍କର ସ୍ମୃତିରେ ଏବଂ ଜ୍ଞାନର ନିଶାରେ ରହିଥିବେ ସେହିମାନେ ହିଁ ଶେଷ ସମୟରେ ସବୁ ଦୃଶ୍ୟ ଦେଖିପାରିବେ। ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ। ନିଜକୁ ଆତ୍ମା ଭାବେ ବାବାଙ୍କୁ ମନେ ପକାଇବା ମାଉସୀ ଘର କଥା ନୁହେଁ, ବହୁତ ପରିଶ୍ରମ କରିବାକୁ ପଡ଼ିବ। ମୁଖ୍ୟ ହେଉଛି ୟାଦ। ଯେପରି ବାବା ଦିବ୍ୟ ଦୃଷ୍ଟିଦାତା ଅଟନ୍ତି, ସେହିପରି ତୁମେ ନିଜେ ନିଜ ପାଇଁ ଦିବ୍ୟ ଦୃଷ୍ଟିଦାତା ହୋଇଯିବ। ଯେପରି ଭକ୍ତି ମାର୍ଗରେ ତୀବ୍ର ବେଗରେ ମନେ ପକାଇଲେ ସାକ୍ଷାତକାର ହୋଇଥାଏ, ନିଜ ପରିଶ୍ରମରେ ଯେପରି ଦିବ୍ୟ ଦୃଷ୍ଟିଦାତା ହୋଇଯାଇଥାନ୍ତି, ତୁମେ ମଧ୍ୟ ୟାଦର ମେହନତରେ ରହିଲେ ତ ବହୁତ ଖୁସିରେ ରହିବ ଏବଂ ବହୁତ ସାକ୍ଷାତକାର ହୋଇଚାଲିବ। ଏହା ସାରା ଦୁନିଆ ଭୁଲି ହୋଇଯିବ। ତୁମେ ମନମନା ଭବ ସ୍ଥିତିରେ ରହିଯିବ। ବାକି ଆଉ କଣ ଦରକାର? ପୁଣି ଯୋଗବଳ ଦ୍ୱାରା ତୁମେ ନିଜର ଶରୀର ଛାଡ଼ିଦେବ। ଭକ୍ତିରେ ମଧ୍ୟ ପରିଶ୍ରମ ହୋଇଥାଏ, ଏଥିରେ ମଧ୍ୟ ପରିଶ୍ରମ ଦରକାର। ବାବା ପରିଶ୍ରମର ବହୁତ ଫାଷ୍ଟ କ୍ଲାସ ରାସ୍ତା ବତାଉଛନ୍ତି। ନିଜକୁ ଆତ୍ମା ଭାବିଲେ ବେହଦର ଅଭିମାନ ରହିବ ନାହିଁ, ଯେପରି ବାପ ସମାନ ହୋଇଯିବ। ସାକ୍ଷାତକାର କରିଚାଲିବ, ଖୁସି ମଧ୍ୟ ବହୁତ ରହିବ। ସାରା ଫଳାଫଳ ଶେଷ ସମୟରେ ହିଁ ଗାୟନ ହେଉଛି। ନିଜ ନାମ ରୂପରୁ ମଧ୍ୟ ନିଆରା ହେବାର ଅଛି, ତେବେ ପୁଣି ଅନ୍ୟର ନାମ ରୂପକୁ ୟାଦ କରିବା ଦ୍ୱାରା କି ଅବସ୍ଥା ହେବ? ଜ୍ଞାନ ତ ବହୁତ ସହଜ, ଯେଉଁ ପ୍ରତୀକ ଭାରତର ଯୋଗର ଗାୟନ ରହିଛି ସେଥିରେ ହିଁ ଯାଦୁ ଅଛି। ବାବା ବୁଝାଇଛନ୍ତି ବ୍ରହ୍ମଜ୍ଞାନୀ ମଧ୍ୟ ଏହିପରି ଶରୀର ଛାଡ଼ିଥାନ୍ତି, ଭାବନ୍ତି ମୁଁ ଆତ୍ମା ପରମାତ୍ମା ଲଭରେ ଲୀନ ହୋଇଯିବି। କେହି ଲୀନ ହୁଅନ୍ତି ନାହିଁ, ସେମାନେ ବ୍ରହ୍ମଜ୍ଞାନୀ ଅଟନ୍ତି। ବାବା ଦେଖିଛନ୍ତି ବସି ବସି ଶରୀର ଛାଡ଼ି ଦିଅନ୍ତି, ବାୟୁମଣ୍ଡଳ ବହୁତ ଶାନ୍ତ ହୋଇଥାଏ, ନିସ୍ତବ୍ଧ ହୋଇଯାଇଥାଏ। ନିସ୍ତବ୍ଦ ମଧ୍ୟ ତାଙ୍କୁ ହିଁ ଅନୁଭବ ହେବ ଯିଏ ଜ୍ଞାନ ମାର୍ଗର ହୋଇଥିବେ, ଶାନ୍ତ ରହିବାର ଅଭ୍ୟାସୀ ହୋଇଥିବେ। ବାକି କେତେକ ସନ୍ତାନ ତ ଏବେ ମଧ୍ୟ ଛୋଟ ଅବସ୍ଥାରେ ଅଛନ୍ତି, ବାରମ୍ବାର ତଳକୁ ଖସି ଯାଉଛନ୍ତି। ଏଥିରେ ବହୁତ ବହୁତ ଗୁପ୍ତ ପରିଶ୍ରମ କରିବାକୁ ହେବ। ଭକ୍ତିମାନଙ୍କର ପରିଶ୍ରମ ପ୍ରତ୍ୟକ୍ଷରେ ହୋଇଥାଏ। ମାଳା ଗଡ଼ାଓ, କୋଠରୀରେ ବସି ଭକ୍ତି କର। ଏଠାରେ ତ ତୁମେ ଚାଲିବୁଲି ସ୍ମୃତିରେ ରହୁଛ, କାହାକୁ ଜଣାପଡ଼େ ନାହିଁ କିଏମାନେ ରାଜପଦ ଦ୍ୱାରା ହିଁ ସାରା ହିସାବ କିତାବ ଯୁକ୍ତ କରିବାର ଅଛି। କାନରେ କଣ ଯୁକ୍ତ ହେବ କି? ଯୋଗ ଦ୍ୱାରା ହିସାବ କିତାବ ଯୁକ୍ତ ହେବ, ଯୋଗ ଦ୍ୱାରା କର୍ମଭୋଗ ମଧ୍ୟ ଯୁକ୍ତ ହେବ। ଏହା ହେଉଛି ଗୁପ୍ତ ପରିଶ୍ରମ। ବାବା ସବୁ କିଛି ଗୁପ୍ତରେ ଶିଖାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରି ୟାଦ ପିଆର ଔର ଗୁଡ୍ ମର୍ଣ୍ଣିଂ। ହମ୍ ସବ ବଚ୍ଚୋଁ କି ବାପ ଦାଦାକୁ ୟାଦ ପିଆର ଗୁଡ୍ ମର୍ଣ୍ଣିଂ ନମସ୍ତେ ନମସ୍ତେ। ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ପିଲାମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ମନ ବଚନ କର୍ମରେ କେବେ ବି କ୍ରୋଧ କରିବାର ନାହିଁ। ଏହି ତିନୋଟି ୟାଦ ଝରକା ଉପରେ ବହୁତ ବହୁତ ଧ୍ୟାନ ରଖିବାକୁ ହେବ। ଅଧିକା କଥାବାର୍ତ୍ତା କରିବାର ନାହିଁ, ପରସ୍ପରକୁ ଦୁଃଖ ଦେବାର ନାହିଁ। ଧାରଣା ନମ୍ବର ଦୁଇ, ଜ୍ଞାନ ଏବଂ ଯୋଗରେ ମସ୍ତ ରହି ଅନ୍ତିମ ସମୟର ଦୃଶ୍ୟକୁ ଦେଖିବାକୁ ହେବ। ନିଜର ବା ଅନ୍ୟମାନଙ୍କର ନାମ ରୂପକୁ ଭୁଲି ମୁଁ ଆତ୍ମା ଅଟେ। ଏହି ସ୍ମୃତି ଦ୍ୱାରା କେବଳ ଅଭିମାନକୁ ସମାପ୍ତ କରିବାକୁ ହେବ। ଆଜିର ବରଦାନ, ସ୍ନେହର ବାଣ ଦ୍ୱାରା ସମସ୍ତଙ୍କୁ ଘାଇଲା କରୁଥିବା ସ୍ନେହ ଏବଂ ପ୍ରାପ୍ତି ସମ୍ପନ୍ନ ଆତ୍ମା, ପ୍ରାପ୍ତି ସମ୍ପନ୍ନ ଲଭ୍ଲିନ ଆତ୍ମା ଭବ। ବାବା ବିସ୍ତାରରେ ବତାଉଛନ୍ତି ବରଦାନକୁ, ଯେପରି ଲୌକିକ ରୀତିରେ ଯଦି କେହି କାହାର ସ୍ନେହରେ ଲଭ୍ଲିନ ହୋଇଯାଏ ତେବେ ତାର ଚେହେରାରୁ, ବାଣୀରୁ, ନୟନରୁ ଅନୁଭବ ହୋଇଥାଏ ଯେ ଇଏ ଲଭ୍ଲିନ ଅଟେ, ଇଏ ଆଶିକ ଅର୍ଥାତ୍ ପ୍ରେମିକା ଅଟେ। ସେହିଭଳି ତୁମେମାନେ ମଧ୍ୟ ଯେତେବେଳେ ଭାଷଣ କରିବା ପାଇଁ ମଞ୍ଚ ଉପରକୁ ଯାଉଛ, ସେହି ସମୟରେ ନିଜ ଭିତରେ ଯେତିକ ବାବାଙ୍କ ପ୍ରତି ସ୍ନେହ ଜାଗ୍ରତ ଥିବ, ସେହି ଅନୁସାରେ ତୁମର ସ୍ନେହର ବାଣ ଅନ୍ୟମାନଙ୍କୁ ମଧ୍ୟ ସ୍ନେହରେ ଘାଇଲା କରିଦେବ। ସେତେବେଳେ ଭାଷଣର ବିଷୟବସ୍ତୁକୁ ମନେ ପକାଇବା ଏବଂ ତାକୁ ବାରମ୍ବାର ଦୋହରାଇବାର ସ୍ୱରୂପ ନ ରହୁ, ବରଂ ସ୍ନେହ ଏବଂ ପ୍ରାପ୍ତିର ସମ୍ପନ୍ନ ସ୍ୱରୂପ ତଥା ଲଭ୍ଲିନ ସ୍ୱରୂପ ସ୍ଥିତି ରହୁ। ଅଧିକାରୀ ପଣିଆର ସ୍ଥିତିରେ ରହି ଭାଷଣ କରିଲେ ତାର ପ୍ରଭାବ ନିଶ୍ଚିତ ପଡ଼ିବ। ସ୍ଲୋଗାନ, ଆଜିର ସ୍ଲୋଗାନ ସମ୍ପୂର୍ଣ୍ଣତା ଦ୍ୱାରା ସମାପ୍ତିର ସମୟକୁ ସମୀପକୁ ଆଣ। ଅବ୍ୟକ୍ତ ଇସାରା, ସତ୍ୟତା ଓ ସଭ୍ୟତା ରୂପୀ ସଂସ୍କୃତିକୁ ଅପନାଓ।
ଆଜିର ଇସାରା, ଏ କଥା ତ ସମସ୍ତେ ବୁଝିଗଲେଣି ଯେ ଇଏ କେହି ଅଟନ୍ତି, କିନ୍ତୁ ଇଏ ହିଁ ଅଟନ୍ତି ଏବଂ ଏହା ଜଣେ ହିଁ ଅଟନ୍ତି। ଏହି ହଲଚଲ କରିବାର ହଳ ଏବେ ଚଲାଉ। ବର୍ତ୍ତମାନ ଆହୁରି ବି ଅଛନ୍ତି, ଇଏ ମଧ୍ୟ ଅଛନ୍ତି, ଏପର୍ଯ୍ୟନ୍ତ ପହଞ୍ଚିଛନ୍ତି, କିନ୍ତୁ ଇଏ ଜଣେ ହିଁ ଅଟନ୍ତି। ବର୍ତ୍ତମାନ ଏହିଭଳି ତୀର ନିକ୍ଷେପ କର। ଧରିତ୍ରୀ ତ ପ୍ରସ୍ତୁତ ହୋଇସାରିଲାଣି ଏବଂ ଆହୁରି ତିଆରି ହୋଇ ଚାଲିବ, କିନ୍ତୁ ଯାହା ମୂଳଦୁଆ ରହିଛି, ନବୀନତା ରହିଛି, ବୀଜ ରହିଛି, ଆତ୍ମିକ ସ୍ନେହ ରହିଛି, ଏହା ତ ଅନୁଭବ କରୁଛନ୍ତି। କିନ୍ତୁ ବର୍ତ୍ତମାନ ସ୍ନେହ ସହିତ ଜ୍ଞାନର ଅଧିକାରୀ ଆତ୍ମା ଅଟନ୍ତି, ସତ୍ୟ ଜ୍ଞାନର ଅଧିକାରୀ ଅଟନ୍ତି। ଏହାକୁ ପ୍ରତ୍ୟକ୍ଷ କର, ତେବେ ପ୍ରତ୍ୟକ୍ଷତା ହୋଇଯିବ। ଓମ୍ ଶାନ୍ତି।